ନମସ୍କାର, ମୁଁ ଅଶୋକ ମଲ୍ଲିକ, ବ୍ଲକ ଦାରିଙ୍ଗବାଡ଼ି, ଜିଲ୍ଲା କନ୍ଧମାଳ। ଆସନ୍ତୁ ଆମେ ଜାଣିବା ଏକ ନୂଆ କଳି ବିଷୟରେ, ତାହା ହେଉଛି ଖଜୁରୀ। ଆମେ ଜାଣିଛୁ ଖଜୁରୀ ଅଧିକ ମାତ୍ରାରେ ଭିଟାମିନ୍ ଅଛି, ତାକୁ ଖାଇଲେ ଆମର ହାଡ଼ ସବୁ ଷ୍ଟ୍ରଙ୍ଗ ହୋଇଥାଏ ଏବଂ କ୍ୟାନ୍ସର ଭଳି ରୋଗ ମଧ୍ୟ ଦୂର ହୁଏ। ଡାଇବେଟିସ କୁ ମଧ୍ୟ ରଖାଯାଇପାରିବ ଏବଂ ମସ୍ତିଷ୍କ ମଧ୍ୟ ଭଲ ଭାବେ କାମ କରିବ। ତେଣୁ ଆମ୍ଭ ଦାରିଙ୍ଗବାଡ଼ି ଗ୍ରାମବାସୀ ତାକୁ ଅଧିକ ମାତ୍ରାରେ ଖାଇଥାଉ ଏବଂ ସୁସ୍ଥ ରହୁ। ଧନ୍ୟବାଦ।